ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ଆଇବା ଜାନୁଆରୀ ମାସେ ରାଜ୍ୟ ଲାଗୁ ହେବା ନୂଆ ସମବାୟ ନୀତି, ସୂଚନା ଦେଲେ ସମବାୟ ମନ୍ତ୍ରୀ। ଭୁବନେଶ୍ୱରଠାରେ ସବରୀ ଭବନ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆଦିବାସୀ ଜୁଆନ ଗୋଷ୍ଠୀ ଆଉ ନେତୃତ୍ୱ ଉଦୟ ଲାଗି ଇଟା ଗୋଟେ ମଚାନ ହେବା। ପୁରୀ ଶରଧାବାଲିନ ଶେଷ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି। ଆବାକାଲ ବେଲବୁଡ଼େ ସର୍ବା ମହାପୁରୁମାନଙ୍କର ଆଡ଼ପ ମଣ୍ଡପ ଦର୍ଶନ। ଆଉର୍ ଆଇବା ରବିବାର ଦିନ ହୀରାକୁଦ ଜଳଭଣ୍ଡାରନୁ ଛଡ଼ାଯିବା ଇ ବଛରର ପହିଲା ବୟଡ ପାଏନ। ଏଥର ପୁରା ଖବର। ରାଜ୍ୟ ନୂଆ ସମବାୟ ନୀତି ଆଇବା ବଛର ଜାନୁଆରୀ 31 ତାରିଖ ତକ ଲାଗୁ କରାଯିବା ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍। କେନ୍ଦ୍ର ସ୍ୱରାଷ୍ଟ୍ର ଆଉ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ସାଙ୍ଗେ ବୈଠକ କରିକିରି ନୂଆଦିଲ୍ଲୀନୁ ଫିରବାର ଉତ୍ରୁ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଇ ବାବଦେ ସୂଚନା ଦେଇଛନ୍। ସେ କହିଛନ୍, ଆଇବା ଦିନେ ରାଜ୍ୟର ସବୁ ପଞ୍ଚାୟତନ ସମବାୟ ସମିତି ଗଠନ ହେବା ଆଉ ସମିତିନ ବହୁମୁଖୀ ବେପାର କରାଯିବା, ଫି ପଞ୍ଚାୟତନ ବ୍ୟାଙ୍କ ସ୍ଥାପନା କରାଯିବା, ସମବାୟ ସମିତିନ ଏଲ୍ପିଜି ଗ୍ୟାସ୍ ବଣ୍ଟାଯିବା, ଉଷୋ ଦୋକାନ, ପେଟ୍ରୋଲ ପମ୍ପ, ଜନସେବା କେନ୍ଦ୍ର, ଗୁରସ ବାଣ୍ଟବାର ବାଗିର ଭିନ୍ ଭିନ୍ ବ୍ୟବସ୍ଥା ରହିବା ବୋଲି ମନ୍ତ୍ରୀ ଶ୍ରୀ ବଳସାମନ୍ତ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଆଇଆର୍ସି ଭିଲେଜ୍ଠାରେ ଭୁବନେଶ୍ୱର ସାଂସ୍କୃତିକ ପରିଷଦର ସବରୀ ଭବନକେ ଉଦ୍ଘାଟନ କରିଛନ୍। ସବରୀ ଭବନର ଉନ୍ନତି ଲାଗି ଇ ଅବସରରେ ମୁଖ୍ୟମନ୍ତ୍ରୀ 2 କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍। ଇତାର ସହିତ ଭବନ ପୁନରୁଦ୍ଧାର କାମ ଲାଗି ସରକାର ସବୁ ସୁବିଧା ଯୋଗାଇ ଦେବେ ବୋଲି କହିଛନ୍। ସବରୀ ଖାଲି ଗୋଟିଏ ଆଶ୍ରୟସ୍ଥଳୀ ନୁହେଁ, ଇଟା ଆଦିବାସୀ ଜୁଆନ ଗୋଷ୍ଠୀ ଆଉ ନେତୃତ୍ୱ ଉଦୟ ଲାଗି ଗୋଟିଏ ମଚାନ ହେବା ବୋଲି ମୁଖ୍ୟମନ୍ତ୍ରୀ ଇ ଅବସରରେ କହିଛନ୍। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଲଚେରଠାରେ 'ଏକ ପେଡ଼ ମା କେ ନାମ 2 ନମ୍ବର ଖେପ୍ ଅଭିଯାନର ଶୁଭାରମ୍ଭ କରିଛନ୍। ଏ ଅବସରରେ ଶ୍ରୀ ପ୍ରଧାନ ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ତାଲଚେର ହାଣ୍ଡିଧୁଆ ଗାଁ ଆଉ ଗୋପାଳ ପ୍ରସାଦ ସଂରକ୍ଷିତ ଜଙ୍ଗଲନ ଗଛ ଯୋଗାଇଛନ୍। ଇତାର ସହିତ ବନ ମହୋତ୍ସବ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଚାରା ବାଣ୍ଟବାର ରଥର ଶୁଭାରମ୍ଭ କରିଛନ୍। ସେପ୍ଟେମ୍ବର ମାସ ତକ ଜିଲ୍ଲାନ 10 ଲାଖ ଗଛ ଯୋଗାବାରକେ ଲକ୍ଷ୍ୟ ରଖାଯାଇଛେ। ପରିବେଶ ସୁରକ୍ଷା ଲାଗି ଇ ଅଭିଯାନଥି ସଭେ ଯୋଡ଼ି ହେବାରକେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍। ଇତାର ଉତ୍ରୁ ଶ୍ରୀ ପ୍ରଧାନ ଛେଣ୍ଡିପଦାଠାରେ ଗରିବ କଲ୍ୟାଣ ଆଉ ବିକାଶ ସମାବେଶ ଯୋଗ ଦେବାର ସହିତ ପାଖାପାଖି 45 କୋଟି ଟଙ୍କାର 34 ପ୍ରକଳ୍ପର ଉଦ୍ଘାଟନ ଆଉ ପାଖାପାଖି 9 କୋଟି ଟଙ୍କାର 19 ପ୍ରକଳ୍ପର ଶିଳାନ୍ୟାସ କରିଛନ୍। ଉପମୁଖ୍ୟମନ୍ତ୍ରୀ ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଆଜି ଭୁବନେଶ୍ୱର ଲୋକସେବା ଭବନଠାରେ ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ ନିଗମ ଓପିଜିସିର ସମୀକ୍ଷା କରିଛନ୍। ନିଗମର ତଥ୍ୟ ପରିଚାଳନା, କାର୍ଯ୍ୟାବଳୀର ସୁରକ୍ଷା, ଭିଭିଭୂମି ବରକସ କରବାର ଆଉ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକେ ଅପଗ୍ରେଡ୍ କରବାର ଲାଗି ପଦକ୍ଷେପ ନେବାରକେ ଉପମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। କ୍ଲାଉଡ୍ କମ୍ପ୍ୟୁଟିଂ, କୃତ୍ରିମ ବୁଦ୍ଧିମତା ଆଉ ଉନ୍ନତମାନର ବୈଷୟିକ ଜ୍ଞାନ କୌଶଳ ଜରିଏ ଇତାର ସୁରକ୍ଷା ରଖବାରକେ ବୈଠକଟି ପ୍ରସ୍ତାବ ଦିଆଯାଇଛି। ରାଜ୍ୟ ସରକାର ଅଗ୍ନିଶମ ନିର୍ଦ୍ଦେଶକଙ୍କୁ ଅଗ୍ନି ନିରାପତ୍ତା ଲାଇସେନ୍ସ ଦେବାର ଦାୟିତ୍ୱ ଦେଇଛନ୍। ଅଗ୍ନି ନିରାପତ୍ତା ସଂଶୋଧିତ ଆଇନ ଅନୁସାରେ ଏହି କ୍ଷମତା ଦିଆଯାଇଛି। ଏ ବାବଦେ ଗୃହ ବିଭାଗ ତରଫ ଆଜି ବିଜ୍ଞପ୍ତି ବାହାରିଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଶ୍ରୀକ୍ଷେତ୍ର ପୁରୀ ଶରଧା ବାଲିଠାରେ ତିନି ରଥର ଦକ୍ଷିଣ ମୋଡ଼ ନୀତି ଶେଷ ହୋଇଛି। ଗଲାକାଲି ସୁଭଦ୍ରାଙ୍କର ଦର୍ପଦଳନ ଆଉ ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥର ଦକ୍ଷିଣ ମୋଡ଼ କରାଯାଇଥିବା ବେଳକି ଆଜି ଶ୍ରୀଜଗନ୍ନାଥଙ୍କର ନନ୍ଦୀଘୋଷ ରଥର ଦକ୍ଷିଣ ମୋଡ଼ ଶେଷ ହୋଇଛି। ଇତାର ସହିତ ଚତୁର୍ଦ୍ଧାମୂର୍ତ୍ତିଙ୍କର ବାହୁଡ଼ା ଯାତ୍ରା ଲାଗି ତୟାରି ଶେଷ ହୋଇଛି। ଶ୍ରୀଗୁଣ୍ଡିଚା ଆଡ଼ପ ମଣ୍ଡପଠାରେ ମହାପୁରୁମାନଙ୍କର ଦର୍ଶନ ଲାଗି ଭକ୍ତମାନଙ୍କର ଜବର ଭିଡ଼ ଲାଗି ରହିଛି। ଆବାକାଲି ବେଲବୁଡ଼ା ତକ୍ ଆଡ଼ପ ମଣ୍ଡପ ଦର୍ଶନ ଚାଲବା, ଶନିବାର ବାହୁଡ଼ା ଯାତ୍ରା ହେବାରକେ ଥିବାର ବେଳେ ରବିବାର ସୁନାବେଶ, ସୋମବାର ରଥ ଉପରେ ଅଧରପଣା ଆଉ ମଙ୍ଗଳବାର ଦିନ ନୀଳାଦ୍ରି ବିଜେ ନୀତି ହେବା। ପୁରୀ ଗଜପତି ମହାରାଜ ଦିବ୍ୟସିଂ ଦେବ ଆଜି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ତଦାରଖ କରିଛନ୍। ରତ୍ନଭଣ୍ଡାର ମରାମତି କାମ ଇହାଦେ ଶେଷ ଖେପ୍କେ ପହଞ୍ଚିଛି। 600 ଅତକା ପଥର ବଦଲାଯାଇଛେ। ଭିତର ରତ୍ନଭଣ୍ଡାର ଘରେ ବହୁତଟେ ପଥର ବଦଲା ଯାଇଥିବାର ବେଲ୍କେ ବିମ୍କେ ଅତକା ବରକସ କରାଯାଇଛି। ଭଣ୍ଡାର ବାହାର ଆର୍ ଭିତର ଭାଗେ ରାସାୟନିକ ପ୍ରଲେପ ଲଗାଯାଇଛି। 80 ଅତକା କୁଶଳୀ କାରିଗର ଖେପ୍ ଖେପ୍ କରି ମରାମତି କାମଥି ଲାଗିଛନ୍। ଶ୍ରୀମନ୍ଦିରର ସବୁ ରୂପ ଦ୍ୱାରବନ୍ଦ ସଫା କରାଯାଉଛି। ଗର୍ଭଗୃହନ କାଠ ତିଆରି କନକ ମୁଣ୍ଡିକେ ବଦଲା ଯାଇକରି ଷ୍ଟିଲ୍ ଫ୍ରେମ୍ ଲଗାଯାଉଛି। ଏପ୍ତକ ହୋଇଥିବା ମରାମତି କାମ ଦେଖିକରି ଗଜପତି ମହାରାଜ ଖୁସି ହୋଇଛନ୍। ରତ୍ନଭଣ୍ଡାର ମରାମତି କାମକେ ନେଇକରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍, କାର୍ଯ୍ୟସୂଚୀ ଅନୁସାରେ ମରାମତି କାମ ଶେଷ ହୋଇଛି। ବାହାର ରତ୍ନଭଣ୍ଡାର କାମ ଆଉ 2 ଦିନ ଭିତରେ ଶେଷ ହେବା ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍। ହୀରାକୁଦ ଜଲଭଣ୍ଡା ନୁ ଆଇବା 6 ତାରିଖ ରବିବାର ଦିନ ଇ ବଛରର ପହିଲା ବୟଡ ପାଏନ୍ ଛଡ଼ାଯିବା। ଦିନର 10 ବଜେ ପୂଜା କରାଯାଇକରି ଡେବ୍ରି ଫାଲର 7 ନମ୍ବର ସ୍ୱିସ୍ ଗେଟ୍ ଦେଇକରି ଖୋଲାଯିବା ବୋଲି ହୀରାକୁଦ ବନ୍ଧା ମୁଖ୍ୟ ଯନ୍ତ୍ରୀଙ୍କ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏହାଦେ ଜଲଭଣ୍ଡାରକେ ଫି ସେକେଣ୍ଡ ଥି 69,467 କ୍ୟୁସେକ୍ ପାଏନ୍ ପଶୁଥିବାରୁ ଜଲସ୍ତର ବଢ଼ିକରି 603.02 ଫୁଟକେ ପହଞ୍ଚିଛି। ଇତାକେ ନଜରଥି ରଖିକରି ଜଲଭଣ୍ଡାରୁ ବୟଡ ପାଇଁ ଛଡ଼ାଯିବା ନିଷ୍ପତ୍ତି ନିଆଯାଇଛି ବୋଲି ହୀରାକୁଦ ବନ୍ଧା ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା କହିଛନ୍।
ହୀରାକୁଦ ଜଳଭଣ୍ଡାରରୁ ଏହି ବର୍ଷର ପ୍ରଥମ ବନ୍ୟା ଜଳ ରବିବାର ଦିନ 6 ତାରିଖ ସକାଳ 10ଟାରେ ଖୋଲିବା ଆରମ୍ଭ ହେବ। ଆମର ଏସ୍ଓପି ଅନୁସାରେ 24 ଘଣ୍ଟା ପୂର୍ବରୁ ଆମେ ଖବର ଦେଇଦେଉଛୁ 13ଟା ଜିଲ୍ଲା ଯେଉଁମାନେ ଆଫେକ୍ଟେଡ୍ ହୁଅନ୍ତି ତଳମୁଣ୍ଡ ଏଇ ଯେଉଁ ଜିଲ୍ଲା ଗୁଡା ଅଛି ସେ ଜିଲ୍ଲାପାଳମାନଙ୍କୁ ଆମେ ପଠେଇ ଦେଇଛୁ ଖବର, ଚିଠି କରିଦେଇଛୁ, ୱାୟାରଲେସ୍ ମେସେଜ୍ ଯାଇଛି ଏବଂ କାଲି ପରଦିନ 2 ଦିନ ଆମର ତଳମୁଣ୍ଡରେ ମାଇକ୍ରେ ପ୍ରଚାର କରାହବ। ଗେଟ୍ ଖୋଲିଲା ବେଳେ ଯାହା ସବୁ ଏସ୍ଓପି ଅବଲମ୍ବନ କରିବା କଥା ସେସବୁ ବର୍ତ୍ତମାନ କରାଯାଉଛି।
ଇ ବାବଦେ ଡ୍ୟାମ୍ କର୍ତ୍ତୃପକ୍ଷ ମହାନଦୀ ଖଣି ନଥିବା 13ଟା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ କରିଛନ୍ତି। ରାଜ୍ୟ ଝଙ୍କେର ବର୍ଷା ସ୍ଥିତି ସାମାନ୍ୟ ସୁଧାର ଆସିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବାଲେଶ୍ୱର ଜିଲ୍ଲା ଗସ୍ତ କରିକରି ଆକାଶମାର୍ଗନୁ ବନ୍ୟା ପ୍ରଭାବିତ ଇଲାକାର ସମୀକ୍ଷା କରିଛନ୍। ଇତର ସହିତ ଭୋଗରାଇ ବ୍ଲକ ବାଉଁଶଖଣା ଗାଁନ କ୍ଷେତ୍ର ପରିଦର୍ଶନ କରିଛନ୍। ସେଆଡ଼େ ଉଚ୍ଚଶିକ୍ଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜବିଲ୍ ଭଦ୍ରକ ଜିଲ୍ଲାର ତିହିଡ଼ିଠାରେ ବନ୍ୟା ସ୍ଥିତିର ସମୀକ୍ଷା କରିକରି ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀମାନଙ୍କ ସାଙ୍ଗେ ଆଲୋଚନା କରିଛନ୍। ଗଣତନ୍ତ୍ର ଦିବସ ଅବସରରେ ଘୋଷଣା ହେବାରକେ ଥିବା ପଦ୍ମ ପୁରସ୍କାର 2026 ଲାଗି ନାମାଙ୍କନ ପତ୍ର ଶେଷ ଦିନ ଆଇବା 31 ତାରିଖକେ ଧାରିଜ କରାଯାଇଛି। ଏ ବାବଦେ ସବୁ ତଥ୍ୟ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୱେବ୍ସାଇଟ୍ mha.gov.in ଆଉ ପଦ୍ମ ପୁରସ୍କାର ପୋର୍ଟାଲ padmaawards.gov.in ଥି ମିଳିପାରବା। ପ୍ଲାଷ୍ଟିକ୍ ବ୍ୟବହାର କୁପ୍ରଭାବ ବାବଦେ ଲୋକ ଅବଗତ କରାବାର ଆଉ ପ୍ଲାଷ୍ଟିକ୍ ବ୍ୟାଗ୍ ବର୍ଜନ ଲାଗି ସଚେତନ କରବାର ଲକ୍ଷ୍ୟଟି ଆଜ ପାଳନ କରାଯାଉଛି ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ। ଫି ବଛର ଜୁଲାଇ ମାସ 3 ତାରିଖକେ ବିଶ୍ୱସ୍ତରଥି ଇ ଦିବସ ପାଳନ କରାଯାଉଛି। 2002 ମସିହାଟି ବାଂଲାଦେଶ ପୂର୍ତ୍ତିର ପହିଲା ଦେଶ ଭାବେ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାରକେ ନିଷେଧ କରିଥିଲା। ଇତାର ଉତ୍ତରୁ ଭାରତ ସହିତ ବହୁଟି ଦେଶ ପ୍ଲାଷ୍ଟିକ୍ ବ୍ୟାଗ୍ ଉପରେ ପ୍ରତିବନ୍ଧକ ଲଗେଇଛନ୍। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ ନିରାକରଣ ବାବଦ ଜିଲ୍ଲା ସ୍ତରୀୟ ଟାସ୍କଫୋର୍ସ ବୈଠକ ହୋଇଯାଇଛି। ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଇସବୁ ରୋଗ ନିରାକରଣ ଲାଗି ନିଆଯାଉଥିବା ପଦକ୍ଷେପ ବାବଦେ ଆଲୋଚନା କରାଯାଇଥିଲା। ଉଷୋ ଲଗା ମଶାରୀ ବ୍ୟବହାର, ଜିଙ୍କ ବଟିକା ବାଣ୍ଟବାର ଆଉ ଖାଇବାର ଆଗନୁ ହାତ ଧୋଇବା ଲାଗି ଲୋକ ସଚେତନ କାର୍ଯ୍ୟକ୍ରମ କରବାରକେ ସ୍ୱାସ୍ଥ୍ୟକେନ୍ଦ୍ର ଆଉ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୌଦ୍ଧ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବନ ମହୋତ୍ସବ ଅବସରରେ ସହରର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରର ଗଛ ଲଗାଯାଇଛି। ଜିଲ୍ଲା ଦୌରା ଜଜ୍ ଆଉ ପ୍ରାଧିକରଣ ଅଧ୍ୟକ୍ଷ ପ୍ରତାପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି ପ୍ରାଧିକରଣ ସଚିବ ଓ ଅଲଗାମାନେ ଯୋଗ ଦେଇକରି ଗଛ ଯୋଗାଇଥିଲେ। କଲେଜ ଅଧ୍ୟକ୍ଷ ଓ ଛାତ୍ରଛାତ୍ରୀମାନେ ବି ଉପସ୍ଥିତ ଥିଲେ। ଯୁକ୍ତରାଷ୍ଟ୍ର ଆମେରିକାର ବର୍ମିଂହାମ୍ଠାରେ ଚାଲିଥିବା ବିଶ୍ୱ ପୁଲିସ୍ ଆଉ ଅଗ୍ନିଶମ କ୍ରୀଡ଼ା ପ୍ରତିଯୋଗିତା 2025 ଓଡ଼ିଶାର 4 ଜଣ ପୁଲିସ୍ କର୍ମଚାରୀ ସ୍ୱର୍ଣ୍ଣ ପଦକ ଜିତିଛନ୍। 1500 ମିଟର ପୁରୁଷ ବର୍ଗ ଦୌଡ଼ଥି କନଷ୍ଟେବଲ ଅଶୋକ ଦଣ୍ଡସେନା, ମହିଳା ବର୍ଗଥି ସୁସ୍ମିତା ଟିଗା ଇ ସଫଳତା ପାଇଛନ୍। ସେନ୍ତା 64 କିଲୋଗ୍ରାମନୁ କମ୍ କରାଟେ ବର୍ଗଥି ଭଗବାନ ରେଡ୍ଡି ଆଉ 84 କିଲୋଗ୍ରାମନୁ କମ୍ ବର୍ଗଥି କନଷ୍ଟେବଲ ସୁମନ ଶେଖର ଦାସ ସ୍ୱର୍ଣ୍ଣ ପଦକ ଜିତିକରି ରାଜ୍ୟ ଲାଗି ଗୌରବ ଆଣିଛନ୍। ବିଶ୍ୱସ୍ତରର ପ୍ରତିଯୋଗିତାଥି କୃତି ପ୍ରତିଯୋଗୀମାନଙ୍କର ଅସାଧାରଣ ଖେଲ କୌଶଳ ପ୍ରଦର୍ଶନକେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଶଂସା କରିଛନ୍। ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସବୁ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍। ରାଜ୍ୟ ମୌସୁମୀ ସକ୍ରିୟ ରହିବାର ସହିତ ଉତ୍ତର ଓଡ଼ିଶା ଆଉ ତାର ପାଖାପାଖି ପଶ୍ଚିମବଙ୍ଗ, ଉତ୍ତର ବଙ୍ଗୋପସାଗର ପାଖେ ବନିଥିବା ଲଘୁଚାପ କ୍ଷେତ୍ର ପ୍ରଭାବଥି ଜବର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 5 ଦିନ ତକ ରାଜ୍ୟ ବର୍ଷା ଲାଗି ରହିବା। ଆଇବା 24 ଘଣ୍ଟା ଭିତରେ ପଶ୍ଚିମ ଓଡ଼ିଶା ସହିତ 15ଟା ଜିଲ୍ଲାର ଘଡ଼ଘଡ଼ି ସହିତ ଜବର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଇବା ଜାନୁଆରୀ ମାସେ ରାଜ୍ୟ ଲାଗୁ ହେବା ନୂଆ ସମବାୟ ନୀତି ସୂଚନା ଦେଲେ ସମବାୟ ମନ୍ତ୍ରୀ। ଭୁବନେଶ୍ୱରଠାରେ ସବରୀ ଭବନ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଇଟା ଆଦିବାସୀ ଜୁଆନ ଗୋଷ୍ଠୀ ଆଉ ନେତୃତ୍ୱ ଉଦୟ ଲାଗି ଗୋଟିଏ ମଚାନ ହେବା। ପୁରୀ ଶରଦାବାଲିନ ଶ୍ରୀଶେଲା 3 ରଥର ଦକ୍ଷିଣ ମୋଡ଼ ନୀତି, ଆଇବାକାଲି ବେଲବୁଡ଼େ ସର୍ବା ମହାପ୍ରଭୁମାନଙ୍କର ଆଡ଼ପ ମଣ୍ଡପ ଦର୍ଶନ, ଆଉ ଆଇବା ରବିବାର ଦିନ ହୀରାକୁଦ ଜଲଭଣ୍ଡାରୁ ଛଡ଼ାଯିବା ଇ ବଛରର ପହିଲା ବୟଡ଼ ପାଇଁ। ଆଜିର ଆଞ୍ଚଳିକ ଖବର ଇନ ଶ୍ରୀଶେଲା। ଜୁହାର।